आकाशवाणी ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଭଦୋଦରାଠାରେ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ସାକ୍ଷରତାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସାକ୍ଷରତା ଦିବସ। ଭାରତରତ୍ନ ଡକ୍ଟର ଭୂପେନ ହଜାରିକାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଓଡ଼ିଶା ସମେତ 6 ରାଜ୍ୟରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ସତର୍କତା ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟ ଗସ୍ତରେ ଯାଇ ଭଦୋଦରାଠାରେ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ପଶ୍ଚିମାଞ୍ଚଳ ସମର୍ପିତ ମାଲ ପରିବହନ କରିଡରର 3 ପ୍ରମୁଖ ଭାଗକୁ ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସମ୍ପୃକ୍ତ ମାଲ ପରିବହନ କରିଡରଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂଆ ସାନନ୍ଦ, ନୂଆ ମକରପୁରା, ନୂଆ ଉମ୍ବରଗାଓଁ ଏବଂ ନୂଆ ଜେଏନ୍ପିଟିରୁ ମାଲ ପରିବହନ ରେଳସେବାର ଶୁଭାରମ୍ଭ କରିଛନ୍ତି। ଏଥିସହିତ ତଣ୍ଡାରୋଡ୍ ଏବଂ ଭଦୋଦରା ମଧ୍ୟରେ ଏକ ଯାତ୍ରୀବାହୀ ଟ୍ରେନ୍ର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଜନସମାବେଶକୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଦେଶରେ ପରିବହନ ଏବଂ ମାଲ ପରିବହନ କ୍ଷେତ୍ରକୁ ସହଜସାଧ୍ୟ କରିବା ଲାଗି ଏପର୍ଯ୍ୟନ୍ତ 2,800 କିଲୋମିଟରରୁ ଅଧିକ ସମର୍ପିତ ମାଲ ପରିବହନ କରିଡର ନିର୍ମାଣ କରି ଭାରତ ଏକବିଂଶ ଶତାବ୍ଦୀର ଲକ୍ଷ୍ୟ ପୂରଣ କରିଛି।
ବଡୋଦରା ତ ଗତିଶକ୍ତି ୟୁନିଭର୍ସିଟି କା ସହର ହଜ ଯହାଁ ସେ ଡେଡିକେଟେଡ୍ ଫ୍ରେଟ୍ କରିଡର କି ଆଖିରି କଡିଆ ବି ଜୁଡ଼ ଗଈ ହେ। आज 2,800 किलोमीटर से अधिक का डेडिकेटेड फ्रेट कॉरिडोर प्रोजेक्ट पूरा हो गया। ये 21वीं सदी के भारत के लिए बहुत ऐतिहासिक कार्य संपन्न हुआ है। ये डेडिकेटेड फ्रेट कॉरिडोर इस बात का साक्षी है कि बीते 12 साल में देश की काम करने की संस्कृति कैसे बदली है।
ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପ 2006 ଯୋଜନା କରାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରିନଥିଲା। ତେବେ ଗତ ଦଶନ୍ଧିରେ ସରକାର ଦେଶର ଜୀବନଧାରା କୁହାଯାଉଥିବା ପରିବହନ କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ କରିବା ସହ ରାଷ୍ଟ୍ରୀୟ ପରିବହନ ଇକୋସିଷ୍ଟମକୁ ନୂଆ ଦିଗ ପ୍ରଦାନ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ବିଭିନ୍ନ କରିଡର ନିର୍ମାଣ ହେବା ଦ୍ୱାରା ଯାତ୍ରା ସମୟ ହ୍ରାସ ପାଇବା ସହ ଇନ୍ଧନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି। ଅନ୍ୟପକ୍ଷରେ ପରିବେଶ ଉପରେ ଏହାର ପ୍ରଭାବ ହ୍ରାସ ପାଉଛି ଓ ସାରା ଦେଶରେ ସ୍ୱଚ୍ଛ ଯୋଗାଣ ଶୃଙ୍ଖଳ ପରିଚାଳନା କରାଯାଉଛି।
ଇସ୍ ବର୍ଷ ଲାଲ କିଲେ ସେ ମୈନେ ବିକଶିତ ଭାରତ କେ ଲିଏ ସଂକଳ୍ପ କି ସପ୍ତ ଧାରା କା ଆହ୍ୱାନ କିଆ ହେ। ଇସ୍ ସପ୍ତ ଧାରା ମେ ଏକ ଧାରା ଗତିଶକ୍ତି କି ବି ହେ। आज 2,800 किलोमीटर से अधिक का डेडिकेटेड फ्रेट कॉरिडोर प्रोजेक्ट पूरा हो गया। ये 21वीं सदी के भारत के लिए बहुत ऐतिहासिक कार्य संपन्न हुआ है।
ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 9,700 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା 3 ରେଳ ପ୍ରକଳ୍ପର ସମ୍ପ୍ରସାରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗୁଜରାଟରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାସ୍ତା ସଂଯୋଗୀକରଣ ବ୍ୟବସ୍ଥାର ବିକାଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ 1,700 କୋଟିରୁ ଅଧିକ ଟଙ୍କାର 3 ଜାତୀୟ ରାଜପଥ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଗସ୍ତ କରି ମୁମ୍ବାଇଠାରେ ଗ୍ଲୋବାଲ୍ ଫିନ୍ଟେକ୍ ସମ୍ମିଳନୀ 2026 ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକଟି ମଣିଷ, ସମ୍ପ୍ରଦାୟ ଓ ସମାଜ ପାଇଁ ସାକ୍ଷରତାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସାକ୍ଷରତା ଦିବସ। ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର 8 ଏହି ଦିବସ ପାଳନ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ଗୁରୁତ୍ୱ ନେଇ ଜନସଚେତନତା ସୃଷ୍ଟି କରାଯାଉଛି। ଚଳିତ ବର୍ଷ ଆନ୍ତର୍ଜାତିକ ସାକ୍ଷରତା ଦିବସର ବାର୍ତ୍ତା ରହିଛି, ଜନସାଧାରଣ ବିଶ୍ୱ ଓ ସମୃଦ୍ଧି ପାଇଁ ସାକ୍ଷରତା। 1966 ଅକ୍ଟୋବର 26 ୟୁନେସ୍କୋର ଚତୁର୍ଦ୍ଦଶ ସାଧାରଣ ସମ୍ମିଳନୀରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ ଲାଗି ଘୋଷଣା କରାଯାଇଥିଲା। ଆଜି ୟୁନେସ୍କୋ ପକ୍ଷରୁ ମେକ୍ସିକୋରେ ଏହି ଦିବସ ପାଳନ ଅବସରରେ ବିଶ୍ୱରେ ସାକ୍ଷରତା କାର୍ଯ୍ୟକ୍ରମର ଗୁରୁତ୍ୱ ଏବଂ ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଉଛି। 2015 ପରଠାରୁ ସାକ୍ଷରତା ଅଭିବୃଦ୍ଧିକୁ ପ୍ରମୁଖ ମନ୍ତ୍ର ଭାବେ ଗ୍ରହଣ କରାଯାଇ ସମାବେଶୀ ବିକାଶ ଓ ଶାନ୍ତି ସ୍ଥାପନର ଏକ ପ୍ରମୁଖ ସ୍ତମ୍ଭ ଭାବେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ତିନିଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୃଢ଼ ଐତିହାସିକ ଓ ସଭ୍ୟତାଗତ ସମ୍ପର୍କ ରହିଛି। ପଡ଼ୋଶୀ ପ୍ରଥମେ ନୀତି ଓ ମହାସାଗର ପଦକ୍ଷେପ ସ୍ୱରୂପ ଭାରତ ଶ୍ରୀଲଙ୍କାକୁ ସବୁ ସମୟରେ ଅଗ୍ରାଧିକାର ଦେଇଆସିଛି। ଏହି ଗସ୍ତ କାଳରେ ମନ୍ତ୍ରୀ ଶ୍ରୀ ସିଂ ଶ୍ରୀଲଙ୍କାରେ ବସବାସ କରୁଥିବା ଭାରତୀୟମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରସିଦ୍ଧ ଗାୟକ ଆସାମ ବିଧାନସଭାର ପୂର୍ବତନ ସଦସ୍ୟ ତଥା ଭାରତରତ୍ନ ଡକ୍ଟର ଭୂପେନ ହଜାରିକାଙ୍କ ଆଜି 100ତମ ଜୟନ୍ତୀ ଅବସରରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ଡକ୍ଟର ଭୂପେନ ହଜାରିକାଙ୍କ କାଳଜୟୀ ସଙ୍ଗୀତ ଏବଂ ଶକ୍ତିଶାଳୀ ଶବ୍ଦ ବିନ୍ୟାସ ତାଙ୍କୁ ଜନମାନସରେ ଚିରସ୍କରଣୀୟ କରି ରଖିଛି। ଉପରାଷ୍ଟ୍ରପତି କହିଛନ୍ତି, ଉତ୍ତର ପୂର୍ବାଞ୍ଚଳର ନୈସର୍ଗିକ ଶୋଭାର ବର୍ଣ୍ଣନା ଥିବା ତାଙ୍କର ପ୍ରତିଟି ଗୀତ ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ଭାବାବେଗ ସୃଷ୍ଟି କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଯେ ଏହି କିମ୍ବଦନ୍ତୀ ଗାୟକଙ୍କ ଗୀତ ଲୋକମାନଙ୍କୁ ନିକଟତର କରିଥିଲା। ସଙ୍ଗୀତ ମାଧ୍ୟମରେ ଡକ୍ଟର ହଜାରିକା ଅସଂଖ୍ୟ ଲୋକଙ୍କ ଚିନ୍ତାଧାରା ଏବଂ ଆକାଂକ୍ଷାକୁ ସୁନ୍ଦର ଭାବରେ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଗତବର୍ଷ ଗୌହାଟୀରେ ଭୂପେନ ହଜାରିକାଙ୍କ ଜନ୍ମ ଶତବାର୍ଷିକ ସମାରୋହ ପ୍ରାରମ୍ଭରେ ଯୋଗ ଦେଇଥିବା କଥା ମନେ ପକାଇଥିଲେ। ସେ କହିଥିଲେ ଯେ ଡକ୍ଟର ହଜାରିକାଙ୍କ ଜୀବନ ଏବଂ କାର୍ଯ୍ୟ ପିଢ଼ି ପରେ ପିଢ଼ି ପ୍ରେରଣା ଯୋଗାଇବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଡକ୍ଟର ଭୂପେନ ହଜାରିକାଙ୍କୁ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଭୂପେନଙ୍କ ସଙ୍ଗୀତ ଆସାମୀ ସଂସ୍କୃତିକୁ ଏହାର ସମସ୍ତ ବିବିଧତା ସହ ବିଶ୍ୱ ଦରବାରରେ ପହଞ୍ଚାଇଥିଲା। ତାଙ୍କ ଗୀତର ବାଣୀ ସେହି ମୂଳ ଭାବନାକୁ ପ୍ରତିଫଳିତ କରୁଥିଲା, ଯାହା ସମାଜକୁ ଯୁଗ ଯୁଗ ଧରି ଏକତ୍ରିତ କରି ରଖିଛି। ତାଙ୍କର ଅମର ଅବଦାନ ରାଷ୍ଟ୍ର ନିର୍ମାଣର ଲକ୍ଷ୍ୟକୁ ଅନୁପ୍ରାଣିତ କରି ଚାଲିଥିବ ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ ଡକ୍ଟର ହଜାରିକା ଜଣେ ଉଚ୍ଚ ସାଂସ୍କୃତିକ ଆଇକନ୍ ଏବଂ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ। ଆସାମର ଆତ୍ମାକୁ ସେ ତାଙ୍କ ସଙ୍ଗୀତରେ ସ୍ୱର ଦେଇଥିଲେ ଏବଂ ତାଙ୍କ ସଙ୍ଗୀତରେ ଗଭୀର ମାନବିକତା ମାଧ୍ୟମରେ ଭାରତର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିଥିଲେ। ଡକ୍ଟର ହଜାରିକାଙ୍କ କାଳଜୟୀ ରଚନା ସହାନୁଭୂତି, ସୌହାର୍ଦ୍ଦ୍ୟ ଏବଂ ସାମାଜିକ ନ୍ୟାୟର ଆଦର୍ଶକୁ ପ୍ରତିଫଳିତ କରିଥାଏ ବୋଲି ଶ୍ରୀ ସିଂ କହିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟରେ ଛାତ୍ରାବାସ ସୁବିଧା ଯୋଗାଇ ଦେବା ନେଇ ହୋଇଥିବା ଜନସ୍ୱାର୍ଥ ମାମଲାରେ ତ୍ୱରିତ ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରିଛନ୍ତି। ନ୍ୟାୟାଳୟ କହିଛନ୍ତି, ଏହି ମାମଲା ସ୍ୱୟଂକ୍ରିୟ ପଦ୍ଧତିରେ ଆସନ୍ତାକାଲି ପଞ୍ଜିକୃତ ହୋଇପାରିବ। ଗତ ସପ୍ତାହରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ୍ କ୍ୟାମ୍ପସ୍ ନିକଟବର୍ତ୍ତୀ ସତ୍ୟନିକେତନ ଘରୋଇ ଛାତ୍ରାବାସ ଭୁଷୁଡ଼ି ପଡ଼ିବା ଘଟଣାରେ 7 ଜଣଙ୍କ ମୃତ୍ୟୁ ହେବା ପରେ ଏହି ଆବେଦନ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଏଭଳି ପରିସ୍ଥିତିରେ କୌଣସି ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ। ଗତକାଲି ଏହି ଘଟଣା ସମ୍ପର୍କିତ ଅନ୍ୟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଥିବା ଖଣ୍ଡପୀଠ କହିଛନ୍ତି। ବିହାରରେ ପ୍ରବାହିତ ଗଙ୍ଗା, ଗଣ୍ଡକ, କୋଶି ଏବଂ ସୋନ ନଦୀର ଜଳସ୍ତର ହ୍ରାସ ପାଇବା ଫଳରେ ବନ୍ୟା ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି। ତେବେ କେତେକ ଅଞ୍ଚଳ ବନ୍ୟାଜଳ ପ୍ଲାବିତ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ପରିସ୍ଥିତି ଜଟିଳ ରହିଛି। ଚଳିତ ବନ୍ୟାରେ ବିହାରର 13 ଜିଲ୍ଲାରେ 27 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। କେତେକ ଅଞ୍ଚଳରେ ସଂଯୋଗୀକରଣ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଥିବାବେଳେ ପ୍ରଭାବିତ ଲୋକମାନଙ୍କ ନିକଟରେ ରିଲିଫ୍ ସହାୟତା ପହଞ୍ଚାଯାଉଛି। ବିହାର ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ କାର୍ଯ୍ୟ ଜୋରଦାର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସାଉଦି ଆରବ ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ ଯୋଗୁଁ 70ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୟେମେନ୍ରେ ହୁତି ଏବଂ ସାଉଦି ସମର୍ଥିତ ସରକାରୀ ବାହିନୀ ମଧ୍ୟରେ ଗତ କିଛି ସପ୍ତାହ ଧରି ଚାଲିଥିବା ସଂଘର୍ଷ ପରେ ଏହି ଆକ୍ରମଣ ହୋଇଛି, ଯାହା ଦେଶର ଗୃହଯୁଦ୍ଧରେ 4 ବର୍ଷର ଯୁଦ୍ଧବିରତିକୁ ଉଲ୍ଲଂଘନ କରୁଛି। ସାଉଦି କର୍ତ୍ତୃପକ୍ଷ କହିଛନ୍ତି ଯେ ହୁତି ବିଦ୍ରୋହୀମାନେ ସାଉଦି ସହରର ଆଭା, ନଜରାନ୍ ଏବଂ ଖାମିସ୍ ମୁସାଇଟ୍ରେ ବେସାମରିକ ଏବଂ ଅର୍ଥନୈତିକ ସୁବିଧା କେନ୍ଦ୍ରଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିବା ଫଳରେ ମହିଳା ଏବଂ ଶିଶୁଙ୍କ ସମେତ 73 ଜଣ ଆହତ ହୋଇଛନ୍ତି। ବିଶ୍ୱ ପାରା ତୀରନ୍ଦାଜୀ ପ୍ରତିଯୋଗିତାର ଆଜି ଅହମ୍ମଦାବାଦରେ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟରେ ଭାରତ 2 ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। ହରବିନ୍ଦର ସିଂ ଏବଂ ବିଜୟ ସୁଣ୍ଡି ପୁରୁଷ ଡବଲ୍ସ ଫାଇନାଲ୍ସରେ ସ୍ଲୋଭାକିଆ ଯୋଡ଼ିଙ୍କୁ 6-2 ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୂର୍ବରୁ ବ୍ୟାଙ୍କକ୍ ଏବଂ ନୋଭେମେଷ୍ଟାରେ ଅନୁଷ୍ଠିତ ପ୍ରତିଯୋଗିତାରେ ମଧ୍ୟ ଏହି ଭାରତୀୟ ଯୋଡ଼ି ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ଓଡ଼ିଶା ସମେତ ବିହାର, ପୂର୍ବ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆଜି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭଦୋଦରାଠାରେ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ସାକ୍ଷରତାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସାକ୍ଷରତା ଦିବସ। ଭାରତରତ୍ନ ଡକ୍ଟର ଭୂପେନ ହଜାରିକାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଓଡ଼ିଶା ସମେତ 6 ରାଜ୍ୟରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ସତର୍କତା ଜାରି। ସମ୍ବାଦ ଶେଷ ହେଲା।